ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ ଥିବାରୁ ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଆପଣଙ୍କର ପ୍ରାର୍ଥନାର କୌଣସି ବିଷୟ ଥାଏ, କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ସେହି ନୂତନ ନିୟମର ପ୍ରଥମ କରନ୍ଥୀୟ ପୁସ୍ତକ ତହିଁର ନଅ ପର୍ବର ପ୍ରଥମ ପଦରୁ ଆରମ୍ଭ କରି ସତେଇଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଖ୍ରୀଷ୍ଟଙ୍କ ସେବା କରିବା ନେଇ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା। ତେବେ ଗତ ଆଲୋଚନାରେ ଆମେ ଦେଖିଥିଲୁ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ମାଂସ ଭୋଜନ କରିବା ନେଇ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଯେ ସ୍ୱାଧୀନତା ଅଛି ସେହି ବିଷୟ ନେଇ ଶିକ୍ଷା ଦେଇଥିଲେ। ମାତ୍ର ଏହି ସ୍ୱାଧୀନତା ତାହାର ଦୁର୍ବଳ ବିଶ୍ୱାସୀ ଭାଇର ହିତ ନିମନ୍ତେ ସୀମିତ କରାଯାଇପାରେ, ଯେପରି ଏହି ସ୍ୱାଧୀନତା ଦୁର୍ବଳ ବିଶ୍ୱାସୀର ନିମନ୍ତେ ପ୍ରତିବନ୍ଧକର କାରଣ ନ ହୁଏ। ଅର୍ଥାତ୍ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଯେକୌଣସି ବିଷୟ କରେ ତାହା ଯେପରି ଜଣେ ଦୁର୍ବଳ ଖ୍ରୀଷ୍ଟ ବିଶ୍ୱାସୀର ଆତ୍ମିକ ଜୀବନରେ ପ୍ରତିବନ୍ଧକର କାରଣ ନ ହୁଏ, ଏଥିପ୍ରତି ସେ ସତର୍କ ରହିବା ଉଚିତ ଓ ସେହିସବୁ କାର୍ଯ୍ୟ ପରିତ୍ୟାଗ କରିବା ଉଚିତ। ହଁ, ସେହି କାର୍ଯ୍ୟ କରିବା ନିମନ୍ତେ ତାହାର ସ୍ୱାଧୀନତା ଥାଇପାରେ ଓ ତାହା ନିମନ୍ତେ ପ୍ରତିବନ୍ଧକର କାରଣ ହୋଇନପାରେ କିମ୍ବା ତ୍ରୁଟି ବୋଲି ଧରାଯାଇନପାରେ। କିନ୍ତୁ ତାହା ଯଦି ଜଣେ ଦୁର୍ବଳ ବିଶ୍ୱାସୀ ନିମନ୍ତେ ବାଧାର କାରଣ ହୁଏ, ତାହେଲେ ସେହି ସବଳ ଖ୍ରୀଷ୍ଟ ବିଶ୍ୱାସୀ ତାହା ନ କରିବା ଉଚିତ। ଏ କ୍ଷେତ୍ରରେ ତାହାର ସେହି ସ୍ୱାଧୀନତାକୁ ସେ ସୀମିତ କରିଦେଇପାରିବ ଜଣେ ଦୁର୍ବଳ ବିଶ୍ୱାସୀର ମଙ୍ଗଳ ନିମନ୍ତେ। ବର୍ତ୍ତମାନ ଏହି ନଅ ପର୍ବରେ ପାଉଲ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତାକୁ ଆଉ ଏକ କ୍ଷେତ୍ରରେ ପ୍ରୟୋଗ କରି ଶିକ୍ଷା ଦେବାକୁ ଯାଉଅଛନ୍ତି। ସେ ଜଣେ ପ୍ରେରିତ ଭାବରେ ତାଙ୍କର ନିଜର ଅଧିକାର ସମ୍ପର୍କରେ ଆଲୋଚନା କରିବେ ଓ ଏହାପରେ ସେ ମଣ୍ଡଳୀ ଦ୍ୱାରା ସାହାଯ୍ୟ ପାଇବା ନେଇ ତାହାଙ୍କର ଅଧିକାର ସମ୍ପର୍କରେ ଆଲୋଚନା କରିବେ। ସୁଷମାଚାରର ଜଣେ ପ୍ରଚାରକ ଭାବେ ମଣ୍ଡଳୀଠାରୁ ସାହାଯ୍ୟ ଅପେକ୍ଷା କରିବା ନେଇ ଓ ତାହାଙ୍କର ସମସ୍ତ ଆବଶ୍ୟକତାର ପୂରଣ ନେଇ ଅପେକ୍ଷା କରିବା ନିମନ୍ତେ ତାହାଙ୍କର ଅଧିକାର ଥିଲା। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ତଥା ଅଧିକାରକୁ ଦର୍ଶାଇବାକୁ ଯାଇ ସେ ନିଜର ବ୍ୟକ୍ତିଗତ ବିଷୟକୁ ଆଣି ଏଠାରେ ଉପସ୍ଥାପିତ କରନ୍ତି। ପାଉଲ ପ୍ରଥମେ ଜଣେ ପ୍ରେରିତ ଭାବରେ ତାହାଙ୍କର ନାର୍ଯ୍ୟ ଅଧିକାରକୁ ସମର୍ଥନ କରନ୍ତି, ଯେହେତୁ ଅନେକ ସ୍ଥାନରେ ତାହାଙ୍କର ଏହି ଅଧିକାର ବିଷୟ ନେଇ ଅନେକ ତାହାଙ୍କୁ ପ୍ରଶ୍ନ କରୁଥିଲେ। ତେବେ ନଅ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୁଁ କ'ଣ ସ୍ୱାଧୀନ ନୁହେଁ? ମୁଁ କ'ଣ ଜଣେ ପ୍ରେରିତ ନୁହେଁ? ମୁଁ କ'ଣ ଆମମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରିନାହିଁ? ତୁମେମାନେ କ'ଣ ପ୍ରଭୁଙ୍କଠାରେ ମୋର କୃତକର୍ମ ନୁହଁ? ପାଉଲ ଏଠାରେ ନକାରାତ୍ମକ ଭାବେ କେତେକ ପ୍ରଶ୍ନ କରନ୍ତି ଆଉ ସେ ପ୍ରଶ୍ନ କରି କହନ୍ତି, ମୁଁ କ'ଣ ସ୍ୱାଧୀନ ନୁହେଁ? ଉତ୍ତର ହେଉଛି ହଁ, ପାଉଲ ତୁମ୍ଭେ ସ୍ୱାଧୀନ। ଦ୍ୱିତୀୟ ପ୍ରଶ୍ନ, ମୁଁ କ'ଣ ଜଣେ ପ୍ରେରିତ ନୁହେଁ? ପ୍ରକୃତରେ ଏହାର ଉତ୍ତର ହେଉଛି ହଁ, ପାଉଲ ତୁମେ ଜଣେ ପ୍ରେରିତ। ତୃତୀୟ ପ୍ରଶ୍ନ, ମୁଁ କ'ଣ ଆମମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରିନାହିଁ? ଜଣେ ପ୍ରେରିତଙ୍କର ଯୋଗ୍ୟତା ହେଉଛି ଯେ ସେ ବ୍ୟକ୍ତିଗତ ଭାବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରିଅଛି। ପାଉଲ ବ୍ୟକ୍ତିଗତ ଭାବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରିଥିଲେ। ଚତୁର୍ଥ ପ୍ରଶ୍ନ, ତୁମେମାନେ କ'ଣ ପ୍ରଭୁଙ୍କଠାରେ ମୋହର କୃତକର୍ମ ନୁହଁ? କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ପାଉଲଙ୍କ ପ୍ରେରିତିକ କାର୍ଯ୍ୟର ସୁସ୍ପଷ୍ଟ ପ୍ରମାଣ ଥିଲେ। ତେବେ ଯେଉଁପରି ଭାବେ ଗ୍ରୀକ୍ ଭାଷାରେ ଏହି ପ୍ରଶ୍ନଗୁଡ଼ିକ ଉପସ୍ଥାପିତ କରାଯାଇଅଛି, ଏହା ଏକ ସକାରାତ୍ମକ ଉତ୍ତର ଦାବି କରେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ପାଉଲ ଜଣେ ପ୍ରେରିତ ଭାବରେ ତାହାଙ୍କର ନ୍ୟାର୍ଯ୍ୟ ଅଧିକାରକୁ ସାବ୍ୟସ୍ତ କରନ୍ତି। ଦୁଇ ପଦରେ ଲେଖା ଅଛି, ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତ ପଦର ମୁଦ୍ରାଙ୍କ ସ୍ୱରୂପ। ଦେଖନ୍ତୁ, ପାଉଲ କହନ୍ତି, ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ମାତ୍ର ସେ ଅନ୍ୟମାନଙ୍କ ପ୍ରତି ମଧ୍ୟ ଜଣେ ପ୍ରେରିତ ଥିଲେ। ଏଠାରେ ଏହି ଯଦ୍ୟପି ଶବ୍ଦଟି ଏକ ସର୍ତ୍ତମୂଳକ। ପୁନର୍ବାର ସେ କହନ୍ତି, ତଥାପି ତୁମମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତ ପଦର ମୁଦ୍ରାଙ୍କ ସ୍ୱରୂପ। ଏହାର ଅର୍ଥ, ଯେତେଦୂର ପର୍ଯ୍ୟନ୍ତ କରିନ୍ଥୀୟ ମଣ୍ଡଳୀ ବିଚାରକୁ ଅଣାଯାଏ, ସେ ନିଜେ ତାହାଙ୍କର ପ୍ରେରିତିକ କାର୍ଯ୍ୟକୁ ସମର୍ଥନ କରିବା ଆବଶ୍ୟକ ନାହିଁ। ସେ ଜଣେ ପ୍ରେରିତ ଥିଲେ, ଏହା କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସ୍ୱଷ୍ଟ ଜଣାଥିଲା। ତିନି ପଦରୁ ଚାରିପଦ ମଧ୍ୟରେ ଏହିପରି ଲେଖା ଅଛି, ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି, ଭୋଜନପାନ କରିବାକୁ କ'ଣ ଆମମାନଙ୍କର ଅଧିକାର ନାହିଁ? ଯାହା ଜଣାଯାଏ ସତେ ଯେପରି ପ୍ରେରିତ ପାଉଲ ଏକ ବିଚାରାଳୟ ମଧ୍ୟରେ ଥିଲେ ଓ ତାହାଙ୍କର ପ୍ରେରିତିକ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲେ। ଯେଉଁମାନେ ତାହାଙ୍କୁ ପରୀକ୍ଷା କରୁଥିଲେ ସେମାନଙ୍କ ନିକଟରେ ସେ ନିଜର ପ୍ରେରିତିକ କାର୍ଯ୍ୟ ନେଇ ଆତ୍ମପକ୍ଷ ସମର୍ଥନ କରନ୍ତି। ତାହେଲେ ତାହାଙ୍କର ଆତ୍ମପକ୍ଷ ସମର୍ଥନ କ'ଣ ଥିଲା? ଭୋଜନପାନ କରିବାକୁ କ'ଣ ଆମମାନଙ୍କର ଅଧିକାର ନାହିଁ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ହିସାବରେ ଭୋଜନପାନ କରିବା ନିମନ୍ତେ ପାଉଲଙ୍କର ଅଧିକାର ଥିଲା। ଜଣେ ପ୍ରେରିତ ହିସାବରେ ତାହାଙ୍କର ସ୍ୱାଧୀନତା ଥିଲା। କିନ୍ତୁ ସେ ଯାହା ହେଉନା କାହିଁକି
ଅନ୍ୟମାନଙ୍କ ଦ୍ୱାରା ସେହି ସ୍ୱାଧୀନତାରେ ବାଧା ସୃଷ୍ଟି ହେଉଥିଲା ଓ ଏହା ହ୍ରାସ ପାଉଥିଲା। ସେ ମଧ୍ୟ ଦୃଢ଼ତାର ସହିତ ଏହିପରି ମନ୍ତବ୍ୟ ଦିଅନ୍ତି, ଯାହାକି ଆମେ ଏହି ପ୍ରଥମ କରନ୍ଥୀୟ 8 ତେର ପଦରେ ଦେଖିସାରିଛୁ। ସେଠାରେ ଲେଖା ଅଛି, ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋର ଭାଇ ଯେପରି ମୋ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କେବେ ହେଲେ ମାଂସ ଖାଇବି ନାହିଁ। ମାଂସ ଖାଇବା ନିମନ୍ତେ ତାହାଙ୍କର ଅଧିକାର ଥିଲା, ମାତ୍ର ସେ ମାଂସ ଖାଇବାକୁ ଯାଉନାହାନ୍ତି। ଆଉ ବର୍ତ୍ତମାନ ତାହା ହିଁ ସ୍ୱାଧୀନ ଇଚ୍ଛାକୁ କାର୍ଯ୍ୟକାରୀ କରିବାର ବିଷୟକୁ ପ୍ରକାଶ କରେ, ନୁହେଁ କି? ଏହା ସେହି ସ୍ୱାଧୀନ ଇଚ୍ଛା ଯାହାକି କିଛି କରିବା ନିମନ୍ତେ ସମର୍ଥ, ମାତ୍ର ତାହାପରେ ତାହା କରିବା ନିମନ୍ତେ ପସନ୍ଦ କରେ ନାହିଁ। ଦେଖିବାକୁ ଗଲେ ତାହା ଏକ ମହାନ ସ୍ୱାଧୀନତାର ବିଷୟକୁ ପ୍ରକାଶ କରେ। ଯଦି ଆପଣ କୌଣସି ବିଷୟ କରିପାରିବେ ନାହିଁ, ତାହେଲେ ଆପଣ ତାହା କରନ୍ତି ନାହିଁ। କିନ୍ତୁ ସେଠାରେ ସ୍ୱାଧୀନ ଇଚ୍ଛାର ପ୍ରଶ୍ନ ଉଠେ ନାହିଁ, ମାତ୍ର ଆପଣ ଯଦି କୌଣସି ବିଷୟ କରିବା ନିମନ୍ତେ ସମର୍ଥ ଅଟନ୍ତି ଓ ଏହାପରେ ତାହା କରିବା ନିମନ୍ତେ ପସନ୍ଦ କରନ୍ତି ନାହିଁ, ତାହା ହିଁ ହେଉଛି ଆପଣଙ୍କ ସ୍ୱାଧୀନ ଇଚ୍ଛାର ପ୍ରକାଶକ। ପାଞ୍ଚ ପଦରେ ଲେଖା ଅଛି, ଅନ୍ୟ ସମସ୍ତ ପ୍ରେରିତ ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମମାନଙ୍କର ଅଧିକାର ନାହିଁ? ପ୍ରକୃତରେ ଏଠାରେ ଯେଉଁ ପ୍ରଭୁଙ୍କ ଭ୍ରାତୃବର୍ଗ ବୋଲି ଉଲ୍ଲେଖ ହୋଇଅଛି, ଏହା ସାଂସାରିକ ଭାବେ ପ୍ରଭୁ ଯୀଶୁଙ୍କର ଭ୍ରାତା ଜାକୁବ ଓ ଜିହୁଦାଙ୍କୁ ପ୍ରକାଶ କରେ, ଯେଉଁମାନେ ପ୍ରକୃତରେ ବିବାହ କରିଥିଲେ, ପିତର ମଧ୍ୟ ବିବାହ କରିଥିଲେ। ଯେତେବେଳେ ସେମାନେ ପ୍ରଚାର କାର୍ଯ୍ୟରେ ଯାଉଥିଲେ, ସେମାନେ ସେମାନଙ୍କ ସ୍ତ୍ରୀମାନଙ୍କୁ ମଧ୍ୟ ସଙ୍ଗରେ ଘେନି ଯାଉଥିଲେ। ଆଉ ପାଉଲ କହନ୍ତି ଯେ ତାଙ୍କର ମଧ୍ୟ ସେହି ସ୍ୱାଧୀନତା ଅଛି, ମାତ୍ର ସେ ସଙ୍ଗରେ ସ୍ତ୍ରୀ ରଖିବାକୁ ପସନ୍ଦ କରୁନଥିଲେ, ଯେହେତୁ ସେ ଭାବୁଥିଲେ ଯେ ତାଙ୍କର ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ତେବେ ପାଉଲ ଏକାକୀ ଯାଇ ପ୍ରଚାର କରିବା ଦ୍ୱାରା ଅନେକ ତାହାଙ୍କୁ ତାହାଙ୍କର ସ୍ତ୍ରୀ ବିଷୟ ନେଇ ବୋଧହୁଏ ପ୍ରଶ୍ନ କରିଥିବେ ଯେ ସେ କାହିଁକି ତାହାଙ୍କର ସ୍ତ୍ରୀଙ୍କୁ ସଙ୍ଗରେ ନେଉନାହାନ୍ତି। ତେଣୁ ପାଉଲ ମଧ୍ୟ ଏହିପରି ପ୍ରଶ୍ନର ସମ୍ମୁଖୀନ ହୋଇଥିବେ, ମାତ୍ର ତହିଁର ପ୍ରତ୍ୟୁତ୍ତରରେ ପାଉଲ କହନ୍ତି ସ୍ତ୍ରୀକୁ ସଙ୍ଗରେ ନେଇ ଭ୍ରମଣ କରିବା ନିମନ୍ତେ ତାହାଙ୍କର ଅଧିକାର ଅଛି, ତାହାଙ୍କର ସେହି ସ୍ୱାଧୀନତା ଅଛି, ମାତ୍ର ସେ ଏକାକୀ ରହିବା ନିମନ୍ତେ ନିଷ୍ପତ୍ତି ନେଇଅଛନ୍ତି। ଆଉ କହିବାକୁ ଗଲେ ସେ ଜଣେ ସୁଷମାଚାର ପ୍ରଚାରକର ଅଗ୍ରଦୂତ ରୂପେ କାର୍ଯ୍ୟ କରୁଥିଲେ ଓ ତାହାଙ୍କର ଜୀବନ ଅତି କଠିନ ଓ ସମସ୍ୟାବହୁଳ ଥିଲା। ଛଅ ପଦରେ ଲେଖା ଅଛି, କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କ'ଣ କେବଳ ମୋର ଓ ବନବାଙ୍କର ଅଧିକାର ନାହିଁ? ସେ କହିବାକୁ ଚାହାନ୍ତି ଯେ ସେ ଓ ବର୍ଣ୍ଣବା ଚାହିଁଲେ ଗୃହରେ ରହିପାରିବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରଚାରକ ଭାବେ ଯାଇ କାର୍ଯ୍ୟ କରିବା ଆମମାନଙ୍କ ନିମନ୍ତେ ଆବଶ୍ୟକ ନାହିଁ, ଆମମାନଙ୍କର ପରିତ୍ରାଣ ପ୍ରତି ମଧ୍ୟ କୌଣସି ବାଧା ଆସିବ ନାହିଁ ଯଦି ଆମେ ଗୃହରେ ରହୁ। ଆଉ ବର୍ତ୍ତମାନ ସେ ପ୍ରଚାରକମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ନେଇ କେତେକ ବିଷୟ ପ୍ରକାଶ କରନ୍ତି। ପ୍ରଥମ କରନ୍ଥୀୟ 9 7-10 ମଧ୍ୟରେ ଏହିପରି ଲେଖା ଅଛି, କିଏ ନିଜ ବ୍ୟୟରେ କେବେ ସୈନିକ ବୃତ୍ତି କରେ? କିଏ ଦ୍ରାକ୍ଷା କ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ? ମୁଁ ମନୁଷ୍ୟ ଭାବରେ କ'ଣ ଏହିସବୁ କଥା କହୁଛି? ବ୍ୟବସ୍ଥା ମଧ୍ୟ କ'ଣ ଏହିସବୁ କଥା କୁହେ ନାହିଁ? କାରଣ ମୂଷାଙ୍କ ବ୍ୟବସ୍ଥାରେ ଏହା ଲେଖା ଅଛି, ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ। ଈଶ୍ୱର କ'ଣ ବଳଦ ବିଷୟରେ ଚିନ୍ତା କରନ୍ତି? ସେ କ'ଣ କେବଳ ଆମମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ, ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯିଏ ଚାଷ କରେ ଆଶାରେ ତାହାର ଚାଷ କରିବା ଉଚିତ, ଆଉ ଯିଏ ବେଙ୍ଗଳା ପକାଏ ଭାଗ ପାଇବା ଆଶାରେ ତାର ବେଙ୍ଗଳା ପକାଇବା ଉଚିତ। ପାଉଲ ଏଠାରେ କହନ୍ତି ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ, କାହିଁକି? କାରଣ ସେ କାମ କରୁଅଛି ଓ କାମ କରିବା ସମୟରେ ସେ ସେହି ଶସ୍ୟ ଭୋଜନ କରିବା ନିମନ୍ତେ ତାହାର ଅଧିକାର ଅଛି। ସେହି ପ୍ରକାରେ ଈଶ୍ୱର ବଳଦମାନଙ୍କର ଯତ୍ନ ନିଅନ୍ତି, ସେ ତାହାକୁ ଏକ ନିୟମ ରୂପେ ପ୍ରତିଷ୍ଠିତ କରାଇଲେ। କିନ୍ତୁ ଏଠାରେ ପାଉଲ ଏହି ଦୃଷ୍ଟାନ୍ତ ମଧ୍ୟ ଦେଇ ଶିକ୍ଷା ଦେବାକୁ ଚାହାନ୍ତି ଯେ ପ୍ରଭୁଙ୍କର କାର୍ଯ୍ୟକାରୀ ମୁହଁରେ ତୁଣ୍ଡି ଦେବା ଉଚିତ ନୁହେଁ, ଅର୍ଥାତ୍ ପ୍ରଭୁଙ୍କର କାର୍ଯ୍ୟକାରୀମାନେ ସେମାନଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବା ଉଚିତ। ସେ ତାହାର ସେହି କାର୍ଯ୍ୟ ନିମନ୍ତେ ସାହାଯ୍ୟ ପ୍ରାପ୍ତ ହେବା ଉଚିତ। ସେ ତହିଁରେ ନିଜର ଭରଣ ପୋଷଣ କରିବା ଉଚିତ। ଈଶ୍ୱର କେବଳ ବଳଦମାନଙ୍କର ଯତ୍ନ ନିଅନ୍ତି ନାହିଁ, ମାତ୍ର ସେ ମଧ୍ୟ ତାହାଙ୍କ ସେବକମାନଙ୍କର ଯତ୍ନ ନିଅନ୍ତି। ପାଉଲ କହନ୍ତି ଯେ ସେ ଜଣେ ପ୍ରେରିତ ହିସାବରେ ଯେତେବେଳେ ଅନ୍ୟର ଆତ୍ମିକ ଅଭାବ ପ୍ରତି ଦୃଷ୍ଟି ଦେଇ ତାହା ପୂରଣ କରନ୍ତି ବା ଲୋକମାନଙ୍କର ଆତ୍ମିକ ଅଭାବକୁ ପୂରଣ କରନ୍ତି, ସେହିପରି ତାହାଙ୍କର ମଧ୍ୟ ସାହାଯ୍ୟ ପ୍ରାପ୍ତ ହେବାର ଅଧିକାର ଅଛି। ଯଦି ଆମ୍ଭେମାନେ ତୁମମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବପନ କରିଅଛୁ, ତେବେ ତୁମମାନଙ୍କର ଅହିକ ଶସ୍ୟ ଛେଦନ କଲେ କ'ଣ ଗୁରୁତର ବିଷୟ? ପାଉଲ ଏଠାରେ କହିବାକୁ ଚାହାନ୍ତି, ଯଦି ଜଣେ ସେବକ ତୁମ୍ଭକୁ ଆତ୍ମିକ ଆଶୀର୍ବାଦ ପ୍ରଦାନ କରିଅଛନ୍ତି ବା ଆତ୍ମିକ କ୍ଷୁଧା ମୋଚନ କରିଅଛନ୍ତି, ତାହେଲେ ତୁମ୍ଭର କର୍ତ୍ତବ୍ୟ ହେଉଛି ତାହାର ଶାରୀରିକ ଅଭାବ ପ୍ରତି ଦୃଷ୍ଟି ଦେଇ ତାହାକୁ ପରିତୃପ୍ତ କରାଇବା। ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ୍ଭେମାନେ ଈଶ୍ୱରଙ୍କ ସେବକମାନଙ୍କର ଶାରୀରିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବା ଉଚିତ ଓ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ବାରପଦରେ ଲେଖା ଅଛି, ଯଦି ଅନ୍ୟମାନେ ତୁମମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କ'ଣ ଆହୁରି ଅଧିକ ନୁହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରିନାହୁଁ, କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁଷମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ। ପାଉଲ ତାଙ୍କର ପ୍ରଚାର କାର୍ଯ୍ୟ ନିମନ୍ତେ ସାହାଯ୍ୟ ପ୍ରାପ୍ତ ହେବାର ଅଧିକାର ରହିଅଛି, ମାତ୍ର ତଥାପି ସେ କୌଣସି ଏପରି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ ଯାହାକି ତାହାଙ୍କର ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି କରିବ। ତେଣୁକରି ସେ ତାଙ୍କର କାର୍ଯ୍ୟ ନିମନ୍ତେ ଅନ୍ୟ କାହାରିଠାରୁ ସାହାଯ୍ୟ ଗ୍ରହଣ କରନ୍ତି ନାହିଁ, ମାତ୍ର ସେ ନିଜ ହାତରେ ତାହାଙ୍କର ବ୍ୟବସାୟ କରି ତାହାଙ୍କର ଆବଶ୍ୟକତା ମେଣ୍ଟାନ୍ତି, ଆଉ ତାହା ଥିଲା ତମ୍ବୁ ନିର୍ମାଣ କାର୍ଯ୍ୟ। ମାତ୍ର ତଥାପି ପାଉଲ କହନ୍ତି ଯେ ସେ ଯଦିଓ ତାହା ଚାହାନ୍ତି ନାହିଁ, ମାତ୍ର ସେଥିନିମନ୍ତେ ତାହାଙ୍କର ଅଧିକାର ଅଛି। ତେର ପଦରେ ଲେଖା ଅଛି, ଯେଉଁମାନେ ମନ୍ଦିରରେ ସେବା କରନ୍ତି ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି ଯେଉଁମାନେ ବେଦୀର ସେବାରେ ନିବିଷ୍ଟ ରହନ୍ତି ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କ'ଣ ଜାଣନାହିଁ? ଏହା ହିଁ ହେଉଛି ଈଶ୍ୱରଙ୍କର ଯୋଜନା ଯେ ତାହାଙ୍କର ସେବକମାନେ ସେହି ସେବା କାର୍ଯ୍ୟ ଦ୍ୱାରା ଯେପରି ସାହାଯ୍ୟ ପ୍ରାପ୍ତ ହୁଅନ୍ତି। ଚଉଦ ପଦରେ ଲେଖା ଅଛି, ସେହି ପ୍ରକାରେ ଯେଉଁମାନେ ସୁଷମାଚାର ପ୍ରଚାର କରନ୍ତି ସେମାନେ ଯେ ସୁଷମାଚାର ଦ୍ୱାରା ଜୀବିକା ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି। ଏହା ପ୍ରଭୁଙ୍କର ସେବକମାନଙ୍କ ପକ୍ଷରେ ଭୁଲ ବିଷୟ ନୁହେଁ ଯେଉଁମାନେ କି ସେମାନଙ୍କର ଲୋକମାନଙ୍କର ଆତ୍ମିକ କ୍ଷୁଧାକୁ ମୋଚନ କରନ୍ତି ଓ ସେମାନଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୁଅନ୍ତି। ଏହା ହିଁ ପ୍ରଭୁଙ୍କର ଆଦେଶ, ଯେପରି ପ୍ରଭୁଙ୍କର ସେବକମାନେ ସେମାନଙ୍କର ଜୀବିକା ନିର୍ବାହ କରିବାକୁ ପାରନ୍ତି। ପନ୍ଦର ପଦରେ ଲେଖା ଅଛି, କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରିନାହିଁ, ଆଉ ମୋ ପ୍ରତି ଯେ ଏହିପରି କରାଯିବ ଏଥିପାଇଁ ମୁଁ ଏହିସବୁ ଲେଖୁନାହିଁ, କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ ତାହାଙ୍କର ପ୍ରଚାର କାର୍ଯ୍ୟ ନିମନ୍ତେ କାହାରିଠାରୁ ଦରମା ପାଉନଥିଲେ। ସେ ମଧ୍ୟ ଦୃଢ଼ତାର ସହିତ କହିପାରିଥିଲେ ଯେ କରିନ୍ଥୀୟ ମଣ୍ଡଳୀଠାରୁ ସେ କୌଣସି ସାହାଯ୍ୟ ପାଇନାହାନ୍ତି, ସେମାନଙ୍କଠାରୁ କୌଣସି ସାହାଯ୍ୟ ଗ୍ରହଣ କରିନାହାନ୍ତି, ମାତ୍ର ସେ ନିଜ ହାତରେ ତମ୍ବୁ ନିର୍ମାଣ କରି ତାହାଙ୍କର ଜୀବିକା ନିର୍ବାହ କରୁଥିଲେ। ଷୋହଳପଦରେ ଲେଖା ଅଛି, କାରଣ ମୁଁ ଯଦି ସୁଷମାଚାର ପ୍ରଚାର କରେ ସେଥିରେ ମୋର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ, ଆଉ ଯଦି ମୁଁ ସୁଷମାଚାର ପ୍ରଚାର ନ କରେ ତେବେ ହାଏ, ମୁଁ ଦଣ୍ଡର ପାତ୍ର। ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ସେ କୌଣସି ଆର୍ଥିକ ସାହାଯ୍ୟର ଲାଳସା ରଖି ପ୍ରଚାର କାର୍ଯ୍ୟ କରୁନାହାନ୍ତି। ପ୍ରଚାର କାର୍ଯ୍ୟ ନ କଲେ ମଧ୍ୟ ତାଙ୍କର କୌଣସି କ୍ଷତି ହେବ ନାହିଁ କି ପରିତ୍ରାଣ ହରାଇବେ ନାହିଁ, ମାତ୍ର ସେ ସ୍ୱେଚ୍ଛାକୃତ ଭାବେ ତାହା କରିବା ନିମନ୍ତେ ବାଧ୍ୟ, ଯେହେତୁ ତାହାଙ୍କ ଅନ୍ତରାତ୍ମା ତାହା କରିବା ନିମନ୍ତେ ତାହାଙ୍କୁ ବାଧ୍ୟ କରାଉଛି, ଓ ତାହା ନ କଲେ ତାହାଙ୍କ ବିବେକ ତାହାଙ୍କୁ ଆଘାତ ଦେଉଛି। ତେଣୁକରି ସେ ପ୍ରଚାର କାର୍ଯ୍ୟ ଦ୍ୱାରା ଆନନ୍ଦ ପାଇପାରୁଛନ୍ତି ଓ ପ୍ରଚାର କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ସତର ଅଠର ପଦରେ ଲେଖା ଅଛି, କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ ତେବେ ମୋହର ପୁରସ୍କାର ଅଛି, କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ ତେବେ ସେବକ ପଦର ଭାର ମୋଠାରେ ସମର୍ପିତ ହୋଇଅଛି, ତେବେ ମୋହର ପୁରସ୍କାର କ'ଣ? ତାହା ଏହି ଯେପରି ମୁଁ ସୁଷମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁଷମାଚାର ପ୍ରଚାର କରୁ କରୁ ସେହି ସୁଷମାଚାରକୁ ବିନାମୂଲ୍ୟର ବିଷୟ କରେ। ପାଉଲ କୌଣସି ନିଜର ଫାଇଦା ଉଠାଇବା ନିମନ୍ତେ ସୁଷମାଚାର ପ୍ରଚାର କରୁନଥିଲେ, ତଥାପି ଈଶ୍ୱର ଏକ ପୁରସ୍କାର ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ଓ ସେ ତାହା ନିଶ୍ଚିତ ଦେବେ। ଆଉ ପାଉଲ ସେହି ପୁରସ୍କାର ପ୍ରତି ଲକ୍ଷ୍ୟ ରଖି ପ୍ରଚାର କାର୍ଯ୍ୟରେ ଆଗେଇ ଯାଇଥିଲେ। ସେ ମନୁଷ୍ୟଠାରୁ ସେହି ପୁରସ୍କାର ଚାହୁଁନଥିଲେ, ମାତ୍ର ଈଶ୍ୱରଙ୍କଠାରୁ ଚାହୁଁଥିଲେ, ଓ ସେହି କାରଣରୁ ସେ ପ୍ରଚାର କାର୍ଯ୍ୟକୁ ବିନାମୂଲ୍ୟର ବିଷୟ କରିଥିଲେ। ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ପ୍ରଭୁଙ୍କ ସେବାରେ ଆମମାନଙ୍କର ପରିଶ୍ରମ ନିଷ୍ଫଳ ନୁହେଁ, ଆମେ ନିଶ୍ଚିତ ଭାବେ ପୁରସ୍କାର ପ୍ରାପ୍ତ ହେବା। 19 ପଦରେ ଲେଖା ଅଛି, କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି। ନିଜକୁ ଅନ୍ୟମାନଙ୍କ ନିମନ୍ତେ ଦାସ କରିବାର ସ୍ୱାଧୀନତା ମଧ୍ୟ ତାହାଙ୍କର ଥିଲା। ଏହା ବାଧ୍ୟବାଧକତା ନଥିଲା, ମାତ୍ର ସ୍ୱେଚ୍ଛାକୃତ ଥିଲା। ଆଉ ବର୍ତ୍ତମାନ ସେ ତାହାଙ୍କର ନିଜ ପ୍ରଚାର କାର୍ଯ୍ୟର ଏକ ପରିଚିତ ସାକ୍ଷ୍ୟ ମଧ୍ୟ ପ୍ରଦାନ କରନ୍ତି। ଦେଖନ୍ତୁ 20-23 ପଦ ମଧ୍ୟରେ ଲେଖା ଅଛି, ଯେପରି ମୁଁ ଜିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଜିହୁଦୀମାନଙ୍କ ନିକଟରେ ମୁଁ ଜିହୁଦୀ ପରି ହେଲି। ଯେପରି ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ବ୍ୟବସ୍ଥାର ଅଧୀନ ନ ହେଲେ ହେଁ ସୁଦ୍ଧା ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥା ଅଧୀନର ପରି ହେଲି। ଯେପରି ମୁଁ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ୱରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥାବିହୀନ ପରି ହେଲି। ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି। ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁ ପ୍ରକାର ହୋଇଅଛି। ମୁଁ ଯେପରି ସୁଷମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁଷମାଚାର ନିମନ୍ତେ ସବୁ କରେ। ପାଉଲ କହନ୍ତି, ମୁଁ ଏହି ସମସ୍ତ କରୁଅଛି ଯେହେତୁ ମୁଁ ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବାକୁ ପାରେ ଓ ସେହି ପୁରସ୍କାରର ଅଧିକାରୀ ହେବାକୁ ପାରେ। 24 ପଦରେ ଲେଖା ଅଛି, ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ ଏହା କି ତୁମମାନେ ଜାଣ ନାହିଁ? ତୁମେମାନେ ଯେପରି ପଣ ପାଇବ ଏଥିପାଇଁ ସେହିପରି ଦୌଡ଼। ଆପଣ ଦେଖନ୍ତୁ, ଯେଉଁମାନେ ଦୌଡ଼ରେ ଭାଗ ନିଅନ୍ତି ସେମାନଙ୍କ ମଧ୍ୟରୁ କେବଳ ଜଣେ ପ୍ରଥମ ହୋଇପାରେ, କିନ୍ତୁ ଏହି ଆତ୍ମିକ ଦୌଡ଼ରେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ନେଇ ଅନ୍ୟମାନଙ୍କ ନିକଟରେ ପହଞ୍ଚାନ୍ତି ସେମାନେ ସମସ୍ତେ ପୁରସ୍କାର ପ୍ରାପ୍ତ ହେବେ। 25 ପଦରେ ଲେଖା ଅଛି, ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରେ ସେ ସମସ୍ତ ବିଷୟରେ ପରିମିତ ଭୋଗୀ ହୁଏ। ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି, ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। ପାଉଲ ଏଠାରେ କହିବାକୁ ଚାହାନ୍ତି, ପ୍ରଭୁଙ୍କର ସେବକମାନେ ପ୍ରଭୁଙ୍କଠାରୁ ଯେଉଁ ପୁରସ୍କାର ପ୍ରାପ୍ତ ହୁଅନ୍ତି ତାହା କ୍ଷୟଣୀୟ ନୁହେଁ, ମାତ୍ର ଅକ୍ଷୟ। ତାହା କେବଳ ଏହି ଜଗତ ମଧ୍ୟରେ ନୁହେଁ, ମାତ୍ର ତାହା ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିବ। ଆଉ ସେହି ପୁରସ୍କାର ଏହି ଜଗତର ପୁରସ୍କାର ସହିତ ତୁଳନୀୟ ନୁହେଁ, ମାତ୍ର ଏହି ଜଗତର ପୁରସ୍କାରଠାରୁ ଅତି ଅଧିକ ଓ ଚିରସ୍ଥାୟୀ। 26 ପଦରେ ଲେଖା ଅଛି, ଅତେବ ମୁଁ ଦୌଡ଼ୁଅଛି କିନ୍ତୁ ବିନା ଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକପରି ନୁହେଁ। ପାଉଲ କହନ୍ତି, ପ୍ରଭୁଙ୍କ ସେବାରେ ତାହାଙ୍କର ପରିଶ୍ରମ ନିଷ୍ଫଳ ନୁହେଁ, ତାଛଡ଼ା ସେ ଯାହା କିଛି କରୁଅଛନ୍ତି ତାହା ବିନା ଲକ୍ଷ୍ୟରେ ନୁହେଁ ବା କୌଣସି ଆନୁମାନିକ ନୁହେଁ, ମାତ୍ର ଏକ ନିଶ୍ଚିତ ବୋଧ ନେଇ ତାହା କରୁଅଛନ୍ତି ଓ ଏକ ଦୃଢ଼ ପଦକ୍ଷେପ ନେଇ ବିଶ୍ୱାସର ସହିତ ତାହା କରୁଅଛନ୍ତି, ଯେହେତୁ ସେହି ପୁରସ୍କାର ତାହାଙ୍କ ନିମନ୍ତେ ରହିଅଛି। 27 ପଦରେ ଲେଖା ଅଛି, ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାର ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି। ପାଉଲ ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ବିଚାରର ସିଂହାସନ ବିଷୟ ନେଇ ଚିନ୍ତା କରୁଅଛନ୍ତି, ଯେଉଁଠାରେ କି ପୁରସ୍କାର ଦିଆଯିବ। ତେବେ କରିନ୍ଥୀୟ ମଣ୍ଡଳୀ ନିକଟକୁ ତାହାଙ୍କର ଦ୍ୱିତୀୟ ପତ୍ରରେ ସେ ଏହି ଘଟଣା ନେଇ ପ୍ରକାଶ କରନ୍ତି ଯେ ଆମେ ପ୍ରତ୍ୟେକ ସେହି ଖ୍ରୀଷ୍ଟଙ୍କର ବିଚାରାସନ ସମ୍ମୁଖରେ ଛିଡ଼ା ହେବା, ଯେଉଁଠାରେ ପୁରସ୍କାର ସବୁ ପ୍ରଦାନ କରାଯିବ। ପାଉଲ କହନ୍ତି, ସେ ସେହି ଜାଗତିକ ପ୍ରଥାରୁ ବାହାରି ଆସି ଦୌଡ଼ିବାକୁ ଚେଷ୍ଟା କରୁଅଛନ୍ତି ଯେପରି ସେ ସେହି ପୁରସ୍କାର ପ୍ରାପ୍ତ ହେବାକୁ ପାରନ୍ତି। ସେହି କାରଣରୁ ସେ ସୁଷମାଚାର ପ୍ରଚାର କରନ୍ତି। ପାଉଲଙ୍କର ସ୍ୱାଧୀନତା ଥିଲା, ମାତ୍ର ସେ ଏହି ପ୍ରକାର କାର୍ଯ୍ୟ କରିବା ନିମନ୍ତେ ପସନ୍ଦ କଲେ ଯେପରି ସେ ଖ୍ରୀଷ୍ଟଙ୍କର ଅଭିମତକୁ ସଫଳ କରି ସେହି ପୁରସ୍କାରର ଅଧିକାରୀ ହେବାକୁ ପାରନ୍ତି। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କ ସେବକ ହିସାବରେ ଆମମାନଙ୍କୁ ସେହି ପୁରସ୍କାର ପ୍ରତି ଲକ୍ଷ୍ୟ ରଖି ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିବାକୁ ହେବ। କିନ୍ତୁ ମନେ ରଖନ୍ତୁ, ଆମେ ପରିତାଣ ନିମନ୍ତେ କାର୍ଯ୍ୟ କରୁନାହୁଁ, କାରଣ ତାହା ଈଶ୍ୱରଙ୍କର ଅନୁଗ୍ରହର ଦାନ। ମାତ୍ର ଆମମାନଙ୍କର କ୍ରିୟାକର୍ମରୁ ନୁହେଁ, କିନ୍ତୁ ସେହି ପୁରସ୍କାରର ଅଧିକାରୀ ହେବା ନିମନ୍ତେ ଆମମାନଙ୍କୁ ଉତ୍ତମ କାର୍ଯ୍ୟ କରିବାକୁ ହେବ ଓ ସୁସମାଚାର ପ୍ରଚାର କାର୍ଯ୍ୟରେ ଆଗେଇ ଯିବାକୁ ହେବ ଓ ଖ୍ରୀଷ୍ଟଙ୍କ ନିମନ୍ତେ ବିଶ୍ୱସ୍ତ ସାକ୍ଷୀ ହେବାକୁ ହେବ।
ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆମମାନେ ଏହି ଜଗତରେ ଆମମାନଙ୍କର କାର୍ଯ୍ୟ ନେଇ ପୁରସ୍କୃତ ହେବା ପାଇଁ ଚାହୁଁ, ତାହେଲେ ଆମମାନେ ପ୍ରଭୁଙ୍କ ନିମନ୍ତେ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିବା ଉଚିତ। ଆମମାନେ ମନୁଷ୍ୟମାନଙ୍କୁ ଲକ୍ଷ୍ୟ କରିବା ଉଚିତ ନୁହେଁ, ମାତ୍ର ପ୍ରଭୁ ଆଜି ଆମମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଯେଉଁ ଶିକ୍ଷା, ଯେଉଁ ପରାମର୍ଶ ଦେଉଛନ୍ତି, ତାହାକୁ ଯଦି ଆମମାନେ ଉତ୍ତମ ଭାବରେ ପାଳନ କରୁ, ତାହେଲେ ଆମମାନେ ନିଶ୍ଚିତ ଭାବରେ ପୁରସ୍କାରର ଅଧିକାରୀ ହୋଇପାରିବା ଏବଂ ପ୍ରଭୁ ଆମମାନଙ୍କ ଜୀବନରୁ ତାହା ହିଁ ଚାହାନ୍ତି ଯେ ଆମମାନେ ଯେପରି ତାହାଙ୍କ ନିମନ୍ତେ କିଛି ସାଧନ କରୁ, ତାହାଙ୍କ ନିମନ୍ତେ ମଣ୍ଡଳୀ ସ୍ଥାପନ କରୁ, ତାହାଙ୍କ ନିମନ୍ତେ ଆତ୍ମାଲାଭ କରୁ, ଆଉ ତାହାଙ୍କ ନିମନ୍ତେ ଯେପରି ଆମମାନେ ଜଗତ ନିକଟରେ ସାକ୍ଷୀ ହେଉ। ତେଣୁ ଆସନ୍ତୁ ସୁଯୋଗର ସଦ୍ବ୍ୟବହାର କରି ଯଦି ଆମେ ଖ୍ରୀଷ୍ଟଙ୍କର ପରିଚୟ ପାଇଅଛୁ, ତାହେଲେ ଆଜି ଆମମାନେ ଅନ୍ୟମାନଙ୍କ ନିକଟରେ ଖ୍ରୀଷ୍ଟଙ୍କର ସାକ୍ଷୀ ହେବା ଉଚିତ, ଖ୍ରୀଷ୍ଟଙ୍କୁ ଜଗତ ନିକଟରେ ପ୍ରକାଶ କରିବା ଉଚିତ, ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରିବା ଉଚିତ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই এঠারে রখুছু। প্রভু যীশু আপনকো আশীর্বাদ করন্তু। নমস্কার।